ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ ଜୁହାର। ପହିଲା ମୁଖ୍ୟ ଖବର, ରାଇଜେ ଯୋଗ୍ୟ ହିତାଧିକାରୀମାନଙ୍କୁ ଖୁବ୍ ଜଲ୍ଦି ବଣ୍ଟାଯିବା ନୂଆ ରାସନ କାର୍ଡ। ଓଡ଼ିଶା ସାହିତ୍ୟ ସଂସ୍କୃତି ଆଉ ଆଧ୍ୟାତ୍ମିକତାର ମୂଳକେନ୍ଦ୍ର କହିଲେ ରାଜ୍ୟପାଳ। ୟୁନେସ୍କୋ ମେମୋରୀ ଅଫ୍ ଦ ୱାର୍ଲ୍ଡ ରେଜିଷ୍ଟର୍ଥି ଠାନ୍ ପାଇଲା ଶ୍ରୀମଦ୍ ଭଗବତ ଗୀତା ଆଉ ନାଟ୍ୟଶାସ୍ତ୍ର। ଆଉ ପ୍ରଭୁ ଯୀଶୁଙ୍କର ବଳିଦାନକେ ଶ୍ରୋତା କରି ପାଳନ କରାଯାଉଛି ଗୁଡ୍ ଫ୍ରାଇଡେ। ଏଥର ପୁରା ଖବର, ରାଇଜେ ଖୁବ୍ ଜଲ୍ଦି ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ କାର୍ଡ଼ ବଣ୍ଟାଯିବା ବୋଲି ଖାଦ୍ୟ ଯୋଗାଣ ବିଭାଗ ତରଫ ସୂଚନା ଦିଆଯାଇଛି। ଆଇବା 22 ତାରିଖ ତକ ରାସନ କାର୍ଡ଼ ଛାପି କରି ସବୁ ଆନୁଷଙ୍ଗିକ ପ୍ରକ୍ରିୟା ସାରବାରକେ ବିଭାଗ ତରଫ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ଅନୁସାରେ ସବୁ କାମ ସରିଲାଉଥିବାରୁ ବିଭାଗ ତରଫ ଜିଲ୍ଲାପାଳମାନଙ୍କୁ କାର୍ଡ଼ ବାଣ୍ଟବାର ତାରିଖ ଜଣାଇ ଦିଆଯିବା। ସୂଚନା ଅନୁସାରେ ରାସନ କାର୍ଡ଼ ପାଇବାର ଲାଗି ପାଖାପାଖି 7 ଲକ୍ଷ ଆବେଦନକାରୀ ରହିଛନ୍। ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ଲାଗି ସାରା ରାଜ୍ୟ ଇ-କେୱାଇସି ପ୍ରକ୍ରିୟା ଚାଲିଥିବାରୁ ନୂଆ ରାସନ କାର୍ଡ଼ ଡେରି ହେଉଛି ବୋଲି ବିଭାଗ ତରଫ କୁହାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତିର ମୂଳ କେନ୍ଦ୍ର ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ପୁରୀନ ହୋଇଥିବା 3-ଦିନିଆ ଲିଟେରାରୀ ଫେଷ୍ଟିଭାଲ୍କେ ଆଜି ଉଦ୍ଘାଟନ କରିକରି ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି କହିଛନ୍, ଶ୍ରୀ ଜଗନ୍ନାଥ ସଂସ୍କୃତି ମହାନ୍। ଓଡ଼ିଶାର ପରମ୍ପରା ଐତିହ୍ୟ ବାବଦେ ଭାରତ ସହିତ ଆନ୍ତର୍ଜାତୀୟ ସ୍ତରର ଲେଖକ ଲେଖିକାମାନେ ଜାନବାର ଜରୁରୀ ହେ ବୋଲି ରାଜ୍ୟପାଳ କହିଛନ୍। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଶା ସରକାର ଆଉ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ତରଫ ଇବସର ପହିଲା କରି ପୁରୀନ ଲିଟେରାରୀ ଫେଷ୍ଟିଭାଲ୍ ଆୟୋଜନ କରାଯାଇଛି। ଶ୍ରୀମଦ୍ ଭଗବତ ଗୀତା ଆଉ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ୟୁନେସ୍କୋ ମେମୋରୀ ଅଫ୍ ଦ ୱାର୍ଲ୍ଡ ରେଜିଷ୍ଟର୍ଥି ଠାନ୍ ପାଇଛି। ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇ ଅନ୍ତର୍ଭୁକ୍ତିକେ ଭାରତର କାଳଜୟୀ ଜ୍ଞାନ ଆଉ ସମୃଦ୍ଧ ସଂସ୍କୃତି ବିଶ୍ୱସ୍ତରୀୟ ସ୍ୱୀକୃତି ବୋଲି କହିଛନ୍। ଗୀତା ଆଉ ନାଟ୍ୟଶାସ୍ତ୍ର ଦୁଇଟା ଯାକ ଶହ ଶହ ବଛର ହେଲା ଭାରତୀୟ ସଭ୍ୟତା ଆଉ ଚେତନାକେ ବରକସ କରିଆସିଛେ ଆଉ ସାରା ପୃଥିବୀକେ ପ୍ରେରଣା ଦେଇଛେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମଦ୍ ଭଗବତ ଗୀତା ଆଉ ନାଟ୍ୟଶାସ୍ତ୍ର ବିଶ୍ୱ ଚିନ୍ତନକେ ପ୍ରେରଣା ଦେଇକରି ପ୍ରଭାବିତ ଆଉ ସମୃଦ୍ଧ କରିଛେ ବୋଲି କହିଛନ୍। ସାଂସ୍କୃତିକ ଐତିହ୍ୟର ବିବିଧତା ଉପରେ ଲୋକ ସଚେତନ କରିବା ଲାଗି ଆଜି ବିଶ୍ୱ ଐତିହ୍ୟ ଦିବସ ପାଳନ କରାଯାଉଛି। ଇବଛର ଇ ଦିବସର ବାର୍ତ୍ତା ରହିଛି, ବିପର୍ଯ୍ୟୟ ଆଉ ସଂଘର୍ଷ ଭିତରେ ବିପତ୍ତି ଥିବା ଐତିହ୍ୟ ତୟାରୀ ଆଉ ମୁକାବିଲା। ଆନ୍ତର୍ଜାତୀୟ ସ୍ଥାପତ୍ୟ ପରିଷଦର ପ୍ରସ୍ତାବ ଅନୁସାରେ ଆଜିର ଦିନକେ ବିଶ୍ୱ ଐତିହ୍ୟ ଦିବସ ଭାବେ ପାଳନ କରିବା ଲାଗି ୟୁନେସ୍କୋ ସାଧାରଣ ପରିଷଦ 1982 ନିଷ୍ପତ୍ତି ନେଇଥିଲା। ଆଜତକ ବିଶ୍ୱ ଐତିହ୍ୟ ତାଲିକାଥି ଭାରତର 43 ଜାଗା ଠାନ୍ ପାଇଥିଲା ବେଲ୍କେ ୟୁନେସ୍କୋର ଅସ୍ଥାୟୀ ତାଲିକାଥି 62 ଜାଗା ଠାନ୍ ପାଇଛେ। ଆଜି ବିଶ୍ୱ ଐତିହ୍ୟ ଦିବସ ପାଳନ ଅବସରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ଦେଶର ସବୁ ସଂରକ୍ଷିତ ସ୍ମାରକୀମାନଙ୍କେ ବୁଲବାରଟା ମାହାଲିଆ ଘୋଷଣା କରିଛେ। କୋଣାର୍କ ସୂର୍ଯ୍ୟମନ୍ଦିରନ ଆଜି ପର୍ଯ୍ୟଟକମାନଙ୍କ ଲାଗି ଭିଲ୍ ଇ ସୁବିଧା ରହିଛେ। ଏଏସ୍ଆଇର ଇ ପଦକ୍ଷେପ ପର୍ଯ୍ୟଟକମାନଙ୍କୁ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବାବଦେ ଅୟତ୍କା ଜାଣବାର ଲାଗି ସୁଯୋଗ ଦେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଶ୍ୱ ଐତିହ୍ୟ ଦିବସ ଅବସରରେ ଐତିହ୍ୟ ଆଉ ସ୍ମାରକୀ ସ୍ଥଳମାନଙ୍କର ସୁରକ୍ଷା ଆଉ ସଂରକ୍ଷଣ ଉପରେ ଧ୍ୟାନ ଦେବାର୍କେ ଆହ୍ୱାନ ଦେଇଛନ୍। ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡ଼ା ଇ ଅବସରରେ ସମ୍ପୁ ଶୁଭେଚ୍ଛା ଜନେଇକରି କହିଛନ୍, ଆମର ଐତିହ୍ୟ ଆମର ଗୌରବ, ଐତିହ୍ୟର ସୁରକ୍ଷା ସଂରକ୍ଷଣ ଆଉ ପ୍ରଚାର ପ୍ରସାର ଲାଗି ଉପମୁଖ୍ୟମନ୍ତ୍ରୀ ସମ୍କୁ ପରାମର୍ଶ ଦେଇଛନ୍। ଆଧୁନିକ ଉଦ୍ୟାନ କୃଷିର ତରିକା, ଯନ୍ତ୍ରପାତିର ବ୍ୟବହାର ଆଉ ଜଳବାୟୁ ଅନୁସାରେ ଚାଷବାସ ବାବଦେ ଜାଣବାର୍ ଲାଗି ରାଇଜର ଭିନ୍ ଭିନ୍ ଇଲାକାର 14 ଚାଷୀ ଆଉ 14 ଅଧିକାରୀ ଆଜି ମାଲେସିଆ ଯାଇଛନ୍। ଭୁବନେଶ୍ୱର କୃଷକ ଭବନଠାରେ ହୋଇଥିବା ଗୋଟିଏ କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପତାକା ଦେଖାଇକରି ସେମାନଙ୍କର ଯାତ୍ରା ଶୁଭାରମ୍ଭ କରିଥିଲେ। ଇ ଦଲ ସେନ 7 ରହିବ ବୋଲି ଜଣାପଡ଼ିଛି। ଇ ବାବଦେ ମାଲେସିଆ ଯାଇଥିବା ଜଣେ ଚାଷୀ କହିଛନ୍,
ମାଲେସିଆ ଗଲେ ଯେମିତି ମସରୁମ୍ କଲ୍ଟିଭେସନ୍, ତାପରେ ଫ୍ରୁଟ୍ କେମିତି ପ୍ୟାକେଜିଂ ଗ୍ରେଡିଂ ହୁଏ, ଗ୍ରୀନ୍ ହାଉସ୍ରେ ପଲି ହାଉସ୍ରେ କେମିତି କ୍ଲାଇମେଟ୍ କଣ୍ଟ୍ରୋଲ୍ କରି ଚାଷ ହୁଏ, ସେ ହିସାବରେ ଆମେ କିଛି ନୂଆ ଶିଖିବୁ ବୋଲି ଆଶା କରୁଛୁ। ଆସିଲେ ଆମ ଏଠି ବି ତାକୁ ଇମ୍ପ୍ଲିମେଣ୍ଟ କରିବୁ। ଅଲରେଡି ଆମେ ଆଗରୁ ସେଇ ଜିନିଷଗୁଡ଼ା କରୁଛୁ, କାହିଁକିନା ମୁଁ 5-6 ଆଗରୁ ଷ୍ଟ୍ରବେରୀ କରିଲି, ଯେତେବେଳେ ଓଡ଼ିଶାରେ ପ୍ରାୟ ଷ୍ଟ୍ରବେରୀ ହେଉନଥିଲା। ସେ ଟାଇମ୍ରେ ମହାରାଷ୍ଟ୍ର ଯାଇଥିଲି ଏକ୍ସପୋଜର ଭିଜିଟ୍ରେ ହର୍ଟିକଲଚର ଡିପାର୍ଟମେଣ୍ଟରୁ, ଆଉ ଦେଖିକି ଆସିଲା ପରେ ଆମ ଓଡ଼ିଶାରେ ମୁଁ ଫାର୍ଷ୍ଟ କରିଥିଲି 2019 ଦେନ୍ ଥାଇଲାଣ୍ଡ ପିଜୁଲି ବାହାରୁ ଚାରା ମଗେଇକରି ଏବେ କଲି। ସେଠି ଯାଉଛୁ ମାନେ ଆମେ କିଛି ନୂଆ ଶିଖିବା ପାଇଁ ଯାଉଛୁ, ସାର୍ ଯାହା ନିର୍ଦ୍ଦେଶ ଦେଲେ ତାହା ଆସିକରି ଆମେ ନୋଟ୍ କରିବୁ, ଆମେ କାମରେ ବି ଆସିବ, ପୁଣି ଆମେ ତାକୁ ଆଉ ଚାଷୀ ଭାଇମାନଙ୍କୁ ପହଞ୍ଚାଇବୁ ସେ ଜିନିଷ।
ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ଲାଗି ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାତି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ରଥଯାତ୍ରା ପ୍ରସ୍ତୁତିରେ ଯେନ୍ତା କେନ୍ସି ପ୍ରକାର ଭୁଲ ଭଟକା ନାଇଁ ହୁଏ ସେଟାକେ ନଜରଥି ରଖିକରି କାମ କରବାରକେ ମୁଖ୍ୟ ଶାସନ ସଚିବ, ପୁଲିସ ପ୍ରଶାସନ ଆଉ ଅଲଗା ବିଭାଗମାନଙ୍କୁ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍। ରଥଯାତ୍ରା ସମୟଥି ଟ୍ରାଫିକ୍ ପରିଚାଳନାକେ ନଜରକେ ରଖିକରି ସିସିଟିଭି ସ୍ଥାପନା, ଭିଡ଼କେ ଆୟତ୍ତ କରବାର ଲାଗି ଆବଶ୍ୟକ ସଂଖ୍ୟକ ପୁଲିସ ବ୍ୟବସ୍ଥା ଆଉ ଆଉ ସବୁ ବିଭାଗ ସେବାକେ ସମନ୍ୱିତ କରବାର ବାବଦେ ବୈଠକଟି ଆଲୋଚନା କରାଯାଇଥିଲା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ପରିଚାଳିତ ଯୁଗ୍ମ ପ୍ରବେଶିକା ମୁଖ୍ୟ ପରୀକ୍ଷା ସିଜିନ୍ ଦୁଇର ଫଳାଫଲ ଆଇବାକାଲି ବାହାରିବା। ଏନ୍ଟିଏର ୱେବସାଇଟ୍ ଜେଇ ମେନ୍ ଏନ୍ଟିଏ nic.in ଜରିଏ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳାଫଲ ଜାଣିପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଭୁ ଯୀଶୁଙ୍କର ବଳିଦାନକେ ଶ୍ରୋତା କରିକରି ପୃଥିବୀର ଭିନ୍ ଭିନ୍ ଇଲାକାନ ଆଜି ଗୁଡ୍ ଫ୍ରାଇଡେ ପାଳନ କରାଯାଉଛି। ଏହି ଦିନକେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଆଜି କୃଷ୍ଣଗୀତି ପାଳନ କରୁଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୀଶୁଖ୍ରୀଷ୍ଟଙ୍କର ବଳିଦାନକେ ଆଜିର ଦିନକେ ଶ୍ରୋତା କରିଛନ୍। ଆଜିର ଏହି ପବିତ୍ର ଦିନ ଦୟା କରୁଣା ଆଉ ସବୁବେଳେ ଉଦାରବାଦୀ ହେବାର୍କେ ତହକାସି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଭିଲ୍ ଏ ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍। ଏ ଅବସରରେ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଖାସ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛେ। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ଆଜି ଗୁଡ୍ ଫ୍ରାଇଡେ ପାଳିତ ହୋଇଛେ। ଜିଲ୍ଲା ସଦର ସଦ୍ଭାବନା ଗୃହନ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ତରଫୁ ସମୂହ ପ୍ରାର୍ଥନା ଆଉ ବାଇବେଲ୍ ପାଠ କରାଯାଇଛେ। ଜିଲ୍ଲାର ଉଲୁଣ୍ଡା ଆଉ ତରଭା ଇଲାକାର ଭିନ୍ ଭିନ୍ ଗାଁ ରହୁଥିବା ଖ୍ରୀଷ୍ଟ ଧର୍ମୀମାନେ ପ୍ରଭୁ ଯୀଶୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇକରି ସାରା ପୃଥିବୀର ମଙ୍ଗଳ କାମନା କରିଛନ୍। ମୁଖ୍ୟମନ୍ତ୍ରୀଙ୍କର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କେନ୍ଦ୍ରୀୟ ଡେପୁଟେସନ୍ଠି ଯିବେ। 1993 ବେଚ୍ର ପ୍ରଶାସନିକ ଅଧିକାରୀ ଶ୍ରୀ ଧଳଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତି ମିଳିଛି। ଏ ବାବଦେ ଆଜି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ତରଫୁ ବିଜ୍ଞପ୍ତି ବାହାରିଛି। ସେଆଡ଼େ ଆଘନୁ କେନ୍ଦ୍ରୀୟ ଡେପୁଟେସନ୍ଠି ଥିବା 1994 ବେଚ୍ ପ୍ରଶାସନିକ ଅଧିକାରୀ ସନ୍ତୋଷ ଷଡ଼ଙ୍ଗୀଙ୍କୁ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ସଚିବ ଭାବେ ନିଯୁକ୍ତି ମିଳିଛି। ଇତାର ସହିତ ସଞ୍ଜନା ଚୋପ୍ରାଙ୍କୁ ସଂସ୍କୃତି ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନତି ଥିବା କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜର ସୁନାଖଣିଆଠାରେ ସାତକୋଶିଆ ଗଣ୍ଡନ 7 ଘଡ଼ିଆଲ ମଗର ଛଡ଼ାଇଛି। ସେଥିରେ ଭିତରୁ 5 ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଅନାଇଥିଲା ବେଲ୍କେ ଆଉ 2 ଅନୁଗୁଳ ଜିଲ୍ଲା ଟିକରପଡ଼ାଠାରେ ଥିବା ଘଡ଼ିଆଲ ସଂରକ୍ଷଣ ପ୍ରକଳ୍ପରୁ ଅନାଯାଇଛେ। ପ୍ରାକୃତିକ ପରିବେଶ ଭିତରେ ସେମାନଙ୍କର ଗତିବିଧିକେ ତଦାରଖ କରବାର ଲାଗି ମଗରମାନଙ୍କର ନିଜେ ଟ୍ରାନ୍ସମିଟର ଖଞ୍ଜାଯାଇଛେ। ମଗରମାନଙ୍କୁ ମହାନଦୀକେ ଛାଡ଼ିଲା ବେଲ୍କେ ବନ୍ୟପ୍ରାଣୀ PCCF ପ୍ରେମ କୁମାର ଝା, ଅନୁଗୁଳ RCF ସୁଧାଂଶୁ ଶେଖର ଖୁରା, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଡକ୍ଟର ମନୋଜ ଭି ନାୟରଙ୍କ ସହିତ ଭିନ୍ ଭିନ୍ ଅଧିକାରୀମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଆଜି ଚଡ଼କ ମାଲ୍ଲା ସମେତି ସତର୍କ ରହିବା ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ବୈଠକଟି ଲୋକଙ୍କୁ ଚଡ଼କ ମରାନୁ ବଞ୍ଚବାର ଉପେ ଆଉ ସତର୍କତା ବାବଦେ ସଚେତନ କରିଥିଲେ। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଆଉ ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ଯୋଗ ଦେଇକରି ଚଡ଼କ ମରା ସଚେତନତା ଉପରେ କାର୍ଯ୍ୟଖସଡ଼ା ତିଆରି କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଆଗର କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କର ସ୍ମୃତିଥି ପହିଲା ପ୍ରେରଣାଦାୟୀ ବତ୍କୃତାମାଳା ଲୋକାର୍ପିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥଙ୍କ ସଭାପତିତ୍ୱତି ହୋଇଥିବା ବତ୍କୃତାମାଳାଥି ଅତିଥିମାନେ ଯୋଗ ଦେଇକରି ପ୍ରଫେସର ଶତପଥୀଙ୍କର ଜୀବନୀ ଆଉ ଉଚ୍ଚଶିକ୍ଷା ଦିଗେ ବିଶ୍ୱବିଦ୍ୟାଳୟ ଲାଗି ତାଙ୍କର ଅବଦାନ କେତନି କେତେ ବୋଲି କହିଥିଲେ। ଏହି ଅବସରରେ ଭିନ୍ ଭିନ୍ କ୍ଷେତ୍ରଥି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ରାଇଜେ କାଲବୈଶାଖୀର ପ୍ରଭାବଥି ଭୁବନେଶ୍ୱର କଟକ ସହିତ ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ତକ କାଲବୈଶାଖୀର ପ୍ରଭାବ ଲାଗି ରହିବା। ମୟୂରଭଞ୍ଜ ବାଲେଶ୍ୱରନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗନୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ବିଜୁଳି ଆଉ ଘଡ଼ଘଡ଼ି ସାଙ୍ଗେ ବର୍ଷା ନେଇକରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଆଉ ମାଲକାନଗିରି ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ରାଇଜେ ଯୋଗ୍ୟ ହିତାଧିକାରୀମାନଙ୍କୁ ଖୁବ୍ ଜଲ୍ଦି ବଣ୍ଟାଯିବା ନୂଆ ରାସନ କାର୍ଡ଼। ଓଡ଼ିଶା ସାହିତ୍ୟ, ସଂସ୍କୃତି ଆଉ ଆଧ୍ୟାତ୍ମିକତାର ମୂଳ କେନ୍ଦ୍ର କହିଲେ ରାଜ୍ୟପାଳ। ୟୁନେସ୍କୋ ମେମୋରି ଅଫ୍ ଦ ୱାର୍ଲ୍ଡ ରେଜିଷ୍ଟର୍ଥି ଠାନ୍ ପାଇଲା ଶ୍ରୀମଦ୍ ଭଗବତ ଗୀତା ଆଉ ନାଟ୍ୟଶାସ୍ତ୍ର। ଆଉ ପ୍ରଭୁ ଯୀଶୁଙ୍କର ବଳିଦାନକେ ଶ୍ରୋତା କରିକରି ପାଳନ କରାଯାଉଛେ ଗୁଡ୍ ଫ୍ରାଇଡେ। ଆଜି ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।